ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର, ପହଲା ମୁଖ୍ୟ ଖବର। ମତଦାନ ହାର ବଢ଼ାବାର ଲାଗି ତ୍ରିସ୍ତରୀୟ ବ୍ୟବସ୍ଥା ଉପରେ ଜୋର୍ ଦେଲେ ଭାରତର ନିର୍ବାଚନ କମିଶନ। ବିଜୁ ଜନତା ଦଳ ତରଫୁ ଆଏଚ୍ ଆଉ 9 ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲେ ଦଳର ସଭାପତି ନବୀନ ପଟ୍ଟନାୟକ। ଜବରଖରାକେ ନଜରଥି ରଖିକରି ଶ୍ରମିକମାନଙ୍କ ଲାଗି ମାର୍ଗଦର୍ଶିକା ଜାରି କଲେ ଶ୍ରମ ଆଉ କର୍ମଚାରୀ ରାଜ୍ୟ ବୀମା ବିଭାଗ। ଆଉ ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟ ଆଇବା କାଲି ତକ ଜାରି ରହିବା ଜବରଖରା। ଦେଶର 266 ଲୋକସଭା ନିର୍ବାଚନ ମଣ୍ଡଳୀନୁ ଗଲା 2019 ନିର୍ବାଚନଥି ମତଦାନ ହାର କମ୍ ଥିବାରୁ ଭାରତର ନିର୍ବାଚନ କମିଶନ ସେ ନିର୍ବାଚନ ମଣ୍ଡଳୀମାନଙ୍କେ ମତଦାନ ହାର ବଢ଼ାବାର ଲାଗି ପଦକ୍ଷେପ ନେଇଛନ୍। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କର ଅଧ୍ୟକ୍ଷତାଥି ଆଜି ନୂଆଦିଲ୍ଲୀନୁ ହୋଇଥିବା ବୈଠକଥି ଏ ବାବଦେ ଭୋଟ୍ ହାର କମ୍ ଥିବା ଜାଗାମାନଙ୍କର ଜିଲ୍ଲାପାଳ ଆଉ ମ୍ୟୁନିସିପାଲିଟି କମିଶନରଙ୍କ ସହଯୋଗ ନିଆଯାଇଛି। ସୂଚନା ଅନୁସାରେ ଗଲା ସାଧାରଣ ନିର୍ବାଚନଥି 266 ଲୋକସଭା ନିର୍ବାଚନ ମଣ୍ଡଳୀର 215 ଗାଁ ଗହଲ ଇଲାକା ଆର୍ 51 ସହରାଞ୍ଚଳନୁ ଭୋଟ୍ ହାର 67% କମ୍ ଥିଲା। ବୈଠକନୁ ମିଳିଥିବା ସୂଚନା ଅନୁସାରେ ଭୋଟ୍ ହାର ବଢ଼ାବାର ଲାଗି ନିର୍ବାଚନ କମିଶନଙ୍କ ତରଫୁ 3 ରଣନୀତି ପ୍ରସ୍ତୁତ କରାଯାଇଛି। ଭୋଟ୍ ଦେବାରକେ ଆସୁଥିବା ଲୋକମାନଙ୍କ ଲାଗି ଶୃଙ୍ଖଳିତ ଭାବେ ଧାଡ଼ିଥି ଠିଆ ହେବାର ଉପରେ କମିଶନ ଜୋର୍ ଦେଇଛନ୍। ଇତାର ସହିତ ଛୋଟ ଆଉ ଗହଲି ଇଲାକାମାନଙ୍କେ ସାଇକଲ ଗାଡ଼ି ମଟର ରଖବାର ଲାଗି ବ୍ୟବସ୍ଥା ଆର୍ ଭୋଟରମାନଙ୍କୁ ସଚେତନ କରବାର ଲାଗି ସେହି ଇଲାକାର କଳାକାର ଆଉ ପ୍ରଭାବଶାଳୀ ଲୋକକୁ ସାମିଲ କରବାର ଉପରେ କମିଶନ ଗୁରୁତ୍ୱ ଦେଇଛନ୍। ବୈଠକନୁ ମିଳିଥିବା ସୂଚନା ଅନୁସାରେ ଗଲା 2019 ଲୋକସଭା ନିର୍ବାଚନଟି ଦେଶେ ପାଖାପାଖି 29,70,00,000 ଭୋଟର ଭିନ୍ ଭିନ୍ ଛୋଟ କାରଣରୁ ମତଦାନ ନାଇଁ କରିଥିବାର କମିଶନରଙ୍କ ତରଫୁ କୁହାଯାଇଛି। ବିଜୁ ଜନତା ଦଳ ଆଏଚ୍ 3 ଖେପେ 9 ବିଧାନସଭା ଆସନ ଲାଗି ପ୍ରାର୍ଥୀମାନଙ୍କର ନାଁ ଘୋଷଣା କରିଛି। ବିଜେଡି ସଭାପତି ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକେ ସୂଚନା ଦେଇକରି କହିଛନ୍ତି ଯେ ରେଙ୍ଗାଲି ବିଧାନସଭା ଆସନରୁ ସୁଦର୍ଶନ ହରିପାଲ, ରାଉରକେଲାନୁ ଶାରଦା ପ୍ରସାଦ ନାୟକ, ବୀରମିତ୍ରପୁରନୁ ରୋହିତ ଜୋସେଫ ତିର୍କି, ରାଇରଙ୍ଗପୁରନୁ ରାଇସିଂ ମୁର୍ମୁ, ବାଲେଶ୍ୱରନୁ ସ୍ୱରୂପ କୁମାର ଦାସ, ବାରବାଟୀ କଟକ ଆସନରୁ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ଦଳ ତରଫୁ ପ୍ରାର୍ଥୀ କରାଯାଇଛି। ଦଳ ତରଫୁ ଘୋଷଣା କରାଯାଇଥିବାର 19 ପ୍ରାର୍ଥୀମାନଙ୍କ ଭିତରେ କେନ୍ଦୁଝରନୁ ମୀନା ମାଝି, ଭୁବନେଶ୍ୱର ଜୟଦେବ ଆସନରୁ ନବକିଶୋର ମଲ୍ଲିକ ଆଉ ସାଲେପୁରନୁ ପ୍ରଶାନ୍ତ ବେହେରା ରହିଛନ୍। ଏଣୁ ଜଣାଇ ଦିଆଯାଇପାରେ ଯେ ବିଜୁ ଜନତା ଦଳ ତରଫୁ 21 ଲୋକସଭା ଆସନ ଭିତରୁ ବାଲେଶ୍ୱର ଆସନକେ ଛାଡ଼ିଦେଲେ ବାକି ସବୁ ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେନ୍ତା ପହଲା କ୍ଷେପେ 72 ବିଧାନସଭା ଆସନ ଆର୍ ତାର୍ ଉତ୍ତରୁ 27 ବିଧାନସଭା ଆସନ ଲାଗି ପ୍ରାର୍ଥୀମାନଙ୍କର ନାଁ ଦଳର ସଭାପତି ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ। ଦଳ ତରଫୁ ଆଉ 39 ବିଧାନସଭା ଆସନଥି ପ୍ରାର୍ଥୀ ଘୋଷଣା ବହୁତ ଜଲ୍ଦି କରାଯିବ ବୋଲି କୁହାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଦଳ ବରଗଡ଼ ଜିଲ୍ଲାର ପଦମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି ବିଧାନସଭା ଆର୍ ବରଗଡ଼ ସଂସଦୀୟ କ୍ଷେତ୍ର ଗସ୍ତ କରିକରି ନିର୍ବାଚନ ପ୍ରସ୍ତୁତି ବାବଦେ ସମୀକ୍ଷା କରିଛନ୍। ପଞ୍ଚାୟତ କଲେଜନ ଥିବାର ଭୋଟ୍ଗଣତି କେନ୍ଦ୍ର ବୁଲି ଦେଖିବାର ସହିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନୁ ଜିଲ୍ଲା ନିର୍ବାଚନ ଅଧିକାରୀ ଆଉ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଆଉ ସବୁ ରିଟର୍ଣ୍ଣିଂ ଅଧିକାରୀମାନଙ୍କ ସହିତ ଜିଲ୍ଲା ନୋଡାଲ ଅଧିକାରୀମାନଙ୍କ ସାଙ୍ଗେ ନିର୍ବାଚନ ପ୍ରସ୍ତୁତି ବାବଦେ ସମୀକ୍ଷା କରିଥିଲେ। ନିର୍ବାଚନ ସମୟଥି ଜିରୋ କେଜୁଆଲିଟି ଲାଗି ମତଦାନ କେନ୍ଦ୍ରମାନଙ୍କେ ପିଇବାର ପାନ୍, ଛଏରା, ଦିବ୍ୟାଙ୍ଗ ଆଉ ସିଆନ୍ ଭୋଟରମାନଙ୍କ ଲାଗି ହ୍ୱିଲ୍ ଚେୟାର ଆର୍ ଭୋଟର ସହାୟତା କେନ୍ଦ୍ର ଖୋଲିବାର ଲାଗି ନିର୍ଦ୍ଦେଶ ଦେଇଛନ୍। ଭାରତୀୟ ରିଜର୍ଭ ବ୍ୟାଙ୍କ ଲଗାତାର 7 ଥର ଲାଗି ରେପୋ ରେଟ୍ ନାଇଁ ବଦଲେ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ମୁଦ୍ରାନୀତି ସମୀକ୍ଷା କରିବାର ଅବସରରେ ରେପୋ ରେଟ୍କେ 6.5% ରଖାଯାଇଛି ବୋଲି କହିଛନ୍। ଚଳିତ ଆର୍ଥିକ ବର୍ଷରେ ଜିଡିପି ହାର 7% ରହିଥିବାର ବେଳେ ମୁଦ୍ରାସ୍କୀତି 4.5% ରହିବା ବୋଲି ଶ୍ରୀ ଦାସ କହିଛନ୍। ସେ ଆହୁରି କହିଛନ୍ ଯେ ଗଲା ମାର୍ଚ୍ଚ 29 ତକ ବୈଦେଶିକ ମୁଦ୍ରା ଭଣ୍ଡାର ସର୍ବକାଳୀନ ସର୍ବୋଚ୍ଚ ସ୍ତର $645.6 ବିଲିୟନ ପହଞ୍ଚିଛି। ରାଜ୍ୟ 2 ଏସ୍ପି ଆଉ ଜଣେ ଡିସିପିଙ୍କୁ ନିର୍ବାଚନ କମିଶନ ନିଯୁକ୍ତି ଦେଇଛନ୍। ଆଇପିଏସ୍ ଅଧିକାରୀ ପ୍ରକାଶ ଆର୍ଙ୍କୁ କଟକର ନୂଆ ଡିସିପି ଭାବେ ନିଯୁକ୍ତି କରାଯାଇଛି। ସେନ୍ତା ବ୍ରିଜେଶ ରାୟଙ୍କୁ ରାଉରକେଲା ଆର୍ ଡକ୍ଟର ଉମାଶଙ୍କର ଦାସଙ୍କୁ ଅନୁଗୁଳ ଏସ୍ପି ଭାବେ ଦାୟିତ୍ୱ ଦିଆଯାଇଛି। ଏ ବାବଦେ କମିଶନରଙ୍କ କାର୍ଯ୍ୟାଳୟ ତରଫୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ସୂଚନା ଦିଆଯାଇଛି। ଏଣୁ ଜଣାଇ ଦିଆଯାଇପାରେ ଯେ ଗଲା 2 ରାଜ୍ୟର 2 ଜିଲ୍ଲାପାଳ ଆଉ 5 ଏସ୍ପି ଆଉ ଜଣେ ଆଇଜିଙ୍କୁ ନିର୍ବାଚନ ଦାୟିତ୍ୱନୁ ତୁର୍ତ୍ତି ହଟାବାର ଲାଗି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଇଜେ ଜବର ଖରା ହେଉଥିବାରୁ ଏପ୍ରିଲ ମେ ଆର୍ ଜୁନ୍ ତିନି ମାସ ଲାଗି ରାଜ୍ୟ ଶ୍ରମ ଆଉ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫ ଶ୍ରମିକମାନଙ୍କର କାମ କରବାର ସମୟ ବାବଦେ ନିର୍ଦ୍ଦେଶନାମା ଜାରି କରିଛନ୍। ଚଳିତ ଏପ୍ରିଲ ମାସୁ ଜୁନ୍ ମାସର ପନ୍ଦର ତାରିଖ ତକ ଦିନର ଏଗାର ବଜେନୁ ଉପରବେଲା ସାଢ଼େ ତିନି ବଜେ ତକ ଶ୍ରମିକମାନଙ୍କୁ କାମେ ନାଇଁ ଲଗାବାର ଲାଗି ରାଜସ୍ୱ କମିଶନର ଜିଲ୍ଲାପାଳମାନଙ୍କୁ ଆଉ ରାଜ୍ୟ ଶ୍ରମ କମିଶନରଙ୍କୁ ବିଭାଗ ତରଫ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶନାମା ରାଜ୍ୟ ଆଉ କେନ୍ଦ୍ର ସରକାରଙ୍କର ସବୁ ବିଭାଗଟି କାର୍ଯ୍ୟକାରୀ କରାଯିବା। ଇତାର ଛଡ଼ା ଘରୋଇ ନିଯୁକ୍ତିଦାତା, ବାଣିଜ୍ୟ ଆଉ ଶିଳ୍ପ ସଂସ୍ଥା, ଦୋକାନ ବଜାର ଆଉ ବ୍ୟବସାୟିକ ପ୍ରତିଷ୍ଠାନ ମାଲିକ ଆଉ ଠିକାଦାରମାନଙ୍କୁ ସରକାରଙ୍କର ଏହି ନିଷ୍ପତ୍ତି ମାନବାର ଲାଗି କୁହାଯାଇଛି। ନୂଆପଡ଼ା ଜିଲ୍ଲାର ଖଡ଼ିଆଲ ନିର୍ବାଚନ ମଣ୍ଡଳୀନୁ ନିର୍ବାଚନ ପ୍ରସ୍ତୁତି ବାବଦେ ଗୋଟିଏ ବୈଠକ ହୋଇଯାଇଛି। ଖଡ଼ିଆଲ ନିର୍ବାଚନ ମଣ୍ଡଳୀନୁ ବାରଟା ସଖୀ ବୁଥ୍ ରହିଥିବାର ବେଳେ ଇ ବୁଥ୍ମାନଙ୍କେ ମହିଳା ଅଧିକାରୀ ଆର୍ କର୍ମଚାରୀମାନେ ନିୟୋଜିତ ହୋଇକରି ମତଦାନ ପ୍ରକ୍ରିୟା ପରିଚାଳନା କରବେ। ଖଡ଼ିଆଲ ବିଡିଓ ସଖୀ ବୁଥ୍ ବୁଲି ଦେଖବାର ସହିତ ଜବରଖରାକେ ନଜରଥି ରଖିକରି ମାର୍ଗଦର୍ଶିକା ଅନୁସାରେ ବ୍ୟବସ୍ଥା କରବାର ଉପରେ ଜୋର୍ ଦେଇଥିଲେ। ବୌଦ୍ଧ ଜିଲ୍ଲାନ ଭୋଟରମାନଙ୍କୁ ସଚେତନ କରବାର ଲାଗି ଗୋଟିଏ ସଚେତନତା ଶୋଭାଯାତ୍ରା ହୋଇଯାଇଛି। ଉପଜିଲ୍ଲାପାଳ ଆଉ ବୌଦ୍ଧ ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିଂ ଅଫିସର ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଉପସ୍ଥିତ ଭୋଟରମାନଙ୍କୁ ମତଦାନ କରବାର ଲାଗି ପରାମର୍ଶ ଦେଇଥିଲେ। ସ୍ୱଭାବକବି ଗଙ୍ଗାଧର ମେହେରଙ୍କର ଶହେ ନମ୍ଘର ଶ୍ରାଦ୍ଧବାର୍ଷିକୀ ଅବସରରେ ସମ୍ଭଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଚାଲିଥିବାର ତିନିଦିନିଆ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆଜି ଦୁଇ ନମ୍ଘର ଦିନେ ଭାବ ସମ୍ପର୍କ ଗଙ୍ଗାଧର ଓ ବ୍ରଜମୋହନ ବିଷେଥି ଆଲୋଚନାଚକ୍ର ହୋଇଯାଇଛି। ଆଲୋଚକ ଭାବେ ଡକ୍ଟର ଗୌରୀଦାସ ପ୍ରଧାନଙ୍କ ସହିତ ଡକ୍ଟର ଜ୍ଞାନୀ ଦେବାଶିଷ ମିଶ୍ର ଆର୍ ପଦ୍ମଲୋଚନ ପଣ୍ଡା ଉପସ୍ଥିତ ଥିଲେ। ଏ ଅବସରରେ ଗଙ୍ଗାଧର ପତ୍ରାବଳୀ ବହି ଉନ୍ମୋଚନ କରାଯାଇଥିଲା। ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟରୁ ମିଳିଥିବା ସୂଚନା ଅନୁସାରେ ଅଠର ବର୍ଷରୁ ଅତ୍କା ବୟସର ଲୋକକୁ ଯକ୍ଷ୍ମା ରୋଗର ଉପଚାର ଲାଗି ବିସିଜି ଟିକା ଦିଆଯିବା। ଆଘନୁ ଛୋଟ ଛୁଆମାନଙ୍କୁ ଯକ୍ଷ୍ମା ନିରାକରଣ ଅଭିଯାନଥି ବିସିଜି ଟିକା ଦିଆଯାଉଛି। ଏଛେନ୍ ପରୀକ୍ଷାମୂଳକ ଭାବେ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡ଼ା, ସୁନ୍ଦରଗଡ଼ ସହିତ ରାଜ୍ୟର ପନ୍ଦରଟା ଜିଲ୍ଲାନୁ ପହେଲା କରି ବିସିଜି ଟିକା ଦିଆଯିବା। ଏଥିଲାଗି ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ତରଫରୁ ତାଲିମ ଦିଆଯାଉଛି। ଏହି ଟିକାକରଣ ସଫଳ ହେଲେ ବାକି ପନ୍ଦରଟା ଜିଲ୍ଲାନୁ ଟିକାକରଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି। ଜବର ଖରାର ମୁକାବିଲା ଦିଗରେ ରାଜ୍ୟ ସରକାର ଭିନ୍ ଭିନ୍ ପଦକ୍ଷେପ ନେଇଛନ୍। ଗହଲି ଜାଗାମାନଙ୍କେ ପାଞ୍ ଛତର ଖୁଲ୍ବାର ଲାଗି ପଦକ୍ଷେପ ନେବାରକେ ଅତିରିକ୍ତ ରିଲିଫ୍ କମିଶନର ପଦ୍ମନାଭ ବେହେରା ରାଜ୍ୟର ପାଞ୍ଚଟା ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍। ଏଥିଲାଗି ସ୍ୱତନ୍ତ୍ର ରିଲିଫ୍ କମିଶନର ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି। ରାଜ୍ୟର ଭିନ୍ ଭିନ୍ ଜାଗାନୁ ଜବର ଖରା ଜାରି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଇବା କାଲି ତକ ରାଜ୍ୟର ବଡ଼ଭାଗି ଇଲାକାନୁ ଜବର ଖରା ଜାରି ରହିବା। ଜବର ଖରାକେ ନଜରଥି ରଖିକରି ବୌଦ୍ଧ, ବଲାଙ୍ଗୀର ଆର୍ ଝାରସୁଗୁଡ଼ା ସହିତ ଚଉଦଟା ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର ନଅଟା ଜାଗାନ ତାପମାତ୍ରା ଆଜି ଦ୍ୱିପହର ତକ 42 ଡିଗ୍ରୀ ସେଲ୍ସିୟସ୍ ପାର କରିଥିଲା। ରାଜ୍ୟର ସବୁନୁ ଜହ ତାପମାତ୍ରା ଆଜି ଭୁବନେଶ୍ୱରନୁ 43.5 ଡିଗ୍ରୀ ସେଲ୍ସିୟସ୍ ଥିବାର ବେଳେ ପଶ୍ଚିମ ଓଡ଼ିଶାର ବୌଦ୍ଧନୁ ସବୁନୁ ଜହ ତାପମାତ୍ରା 42.2 ଡିଗ୍ରୀ ସେଲ୍ସିୟସ୍ ରହିଥିଲା। ସୋନପୁରକେ ଛାଡ଼ିକରି ପଶ୍ଚିମ ଓଡ଼ିଶାର ସବୁ ଜାଗାର ତାପମାତ୍ରା 40 ଡିଗ୍ରୀନୁ ଜହ ଥିଲା। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଚଳିତ ଶିକ୍ଷାବର୍ଷର 3 ଆଉ 6 କ୍ଲାସର ପଢ଼ା ବହି ଆଇବା 15 ତାରିଖ ତକ ମିଳିପାରବା ବୋଲି ଏନ୍ସିଇଆର୍ସି ତରଫରୁ କୁହାଯାଇଛି। 3 ଆଉ 6 କ୍ଲାସର ବହି ବଦଳାଯାଇଥିବାରୁ ନୂଆଦିଲ୍ଲୀରୁ ବହି ଛପା ଆଉ ଯୋଗାଇ ଦେବାର୍ଥି ଡେରି ହେଉଛି। ଏନ୍ସିଇଆର୍ଟିର ସୂଚନା ଅନୁସାରେ ସବୁ ବହିମାନଙ୍କୁ ଡିଜିଟାଲାଇଜେସନ୍ କରାଯାଇଛି। ଶିକ୍ଷାର୍ଥୀମାନେ ବହି ପିଏମ୍ଇ ବିଦ୍ୟା ଆର୍ ନ୍ୟାସନାଲ୍ ଡିଜିଟାଲ୍ ଲାଇବ୍ରେରୀରୁ ଡାଉନ୍ଲୋଡ୍ କରିପାରିବେ ବୋଲି ଏନ୍ସିଇଆର୍ଟି କହିଛି। ସେନ୍ତା ସିବିଏସ୍ଇ ପରିଚାଳିତ 11 ଆଉ 12 କ୍ଲାସର ପରୀକ୍ଷା ଢାଞ୍ଚା ବଦଳାଯିବା। 2024-25 ଶିକ୍ଷାବର୍ଷନୁ ଏଟା ଲାଗୁ କରାଯିବା ବୋଲି ବୋର୍ଡ ତରଫରୁ କୁହାଯାଇଛି। ପରୀକ୍ଷାର୍ଥୀ ବାସ୍ତବ ଜୀବନର କଥାକେ ନେଇକରି ପ୍ରଶ୍ନ ଆସିବା, ଯେନ୍ଟା ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ବିକାଶଥି ସାହାଯ୍ୟ କରବା, ଏନ୍ତାକି ଆଗକେ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବାର ପ୍ରଶ୍ନ ଭିଲ୍ ସାମିଲ କରାଯିବା। ଏଟା ଜାତୀୟ ଶିକ୍ଷାନୀତି 2020 ଅନୁସାରେ କରାଯିବା ବୋଲି ବୋର୍ଡ ତରଫରୁ କୁହାଯାଇଛି। ମତଦାନ ହାର ବଢ଼ାବାର ଲାଗି ତ୍ରିସ୍ତରୀୟ ବ୍ୟବସ୍ଥା ଉପରେ ଜୋର୍ ଦେଲେ ଭାରତର ନିର୍ବାଚନ କମିଶନ। ବିଜୁ ଜନତା ଦଳ ତରଫରୁ ଆଜି ଆଉ 9ଟା ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲେ ଦଳର ସଭାପତି ନବୀନ ପଟ୍ଟନାୟକ। ଜବର ଖରାକେ ନଜରଥି ରଖିକରି ଶ୍ରମିକମାନଙ୍କ ଲାଗି ମାର୍ଗଦର୍ଶିକା ଜାରି କଲେ ଶ୍ରମ ଆଉ କର୍ମଚାରୀ ରାଜ୍ୟ ବୀମା ବିଭାଗ। ଆଉ ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟ ଆଇବା କାଲି ତକ ଜାରି ରହିବା ଜବର ଖରା। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।